ମୋ ନାଁ ହେଲା ଅର୍ଚ୍ଚନା ବେହେରା। ମୁଁ ଡର୍ଟି ପଞ୍ଚାୟତ, ମୋର ବ୍ଲକ ହଉଛି ଫୁଲବାଣୀ। ମୁଁ ଆଜି କିଛିଟା ବାଉଁଶ ଜିନିଷ କାମରେ କହିବି। ଆମର ଯୋଉ ବିଭିନ୍ନ ପ୍ରକାର ଡିଜାଇନ ବନା ହଉଛି, ଧରି ନିଅନ୍ତୁ ଗୋଟେ ପେନ୍ ଷ୍ଟାଣ୍ଡ ହଉ, ଆଉ ଧରି ନିଅନ୍ତୁ ବ୍ରଶ ଷ୍ଟାଣ୍ଡ, ବାଇସ୍କୋପ, ଚୁଡ଼ି ଷ୍ଟାଣ୍ଡ, ଏଗୁଡ଼ିକ ବିଷୟରେ ମୁଁ କହୁଛି। ଆମର ପ୍ରଥମେ ବାଉଁଶକୁ ଆମେ କାର୍ଯ୍ୟରେ କିପରି ଲଗେଇବା, ବାଉଁଶକୁ ଆମେ ଫାଷ୍ଟ ହାଣିବା, ଯୋଉଟାକି ବେଶୀ ଗଣ୍ଠି ନଥିବା ବାଉଁଶ, ହାତେ ହାତେ ଦୂର ଥାଇ ପାବିଥିବ, ସେ ବାଉଁଶକୁ ଆଣିକି ଆମେ କାଟିକିରି ତାକୁ ଆମେ ବାଲି କାର୍ଯ୍ୟ ମାରୁଛେ। ବାଲି କାର୍ଯ୍ୟ ମାରି ସାରିବା ପରେ ତାକୁ ଆମେ ଗରମ ପାଣିରେ, ପାଣି ପୁରା ଫୁଟି ଯାଉଥିବ, ସେଠି ଭାସମଲ ପଡିଥିବ, ଫିଟିକିରି ପଡିଥିବ, ତାକୁ ଆମେ ସିଝଉଛୁ। ସିଝେଲା ପରେ କଣ ହଉଛି ନା, ଯୋଉ ବାଉଁଶରେ ପୋକ ଲାଗିବା କଥା ସେଟା ଆଉ ପୋକ ଲାଗୁନି, ସେ ବହୁତ ଦିନ ଯାଏ ଲାଷ୍ଟିଂ ହଉଛି। ତାକୁ ଆମେ କଟରା ସାହାଯ୍ୟରେ କାଟୁଛୁ। ଏଠି ତ କୌଣସି ଜିନିଷ ନାହିଁ, ନହେଲେ ମୁଁ ଦେଖେଇଦେଇଥାନ୍ତି କେମିତି କାଟୁଛନ୍ତି। ଅଜା ହଉ, ମୁଁ କହିଦଉଛି, ଆମେ ତାକୁ କଟରା ସାହାଯ୍ୟରେ କାଟୁ। କାଟି ସାରିଲା ପରେ ଆମର ଗୋଟେ ଛୋଟିଆ ଆରି ଅଛି, ଆରି ସାହାଯ୍ୟରେ ଆମେ ବିଭିନ୍ନ ଭାଗ ମାପରେ ତାକୁ କାଟୁ। କାଟିଲା ପରେ ଆମେ ଚୁଡ଼ି ଷ୍ଟାଣ୍ଡ ବନାଉ, ଚୁଡ଼ି ଷ୍ଟାଣ୍ଡ, ପେନ୍ ଷ୍ଟାଣ୍ଡ, ବ୍ରଶ ଷ୍ଟାଣ୍ଡ, ମାନେ ଏମିତି ବାଉଁଶରେ ଗୁଡ଼ାଏ ଜିନିଷ ହବ। ଏମିତିକି ଛୁଆ ଯଦି ସାଇକେଲ ଚଲାଉଛି, ସାଇକେଲ ବି ହବ। ଆମର ଆମେ ଯୋଉ ଚେୟାରରେ ବସୁଛେ, ସେ ଚେୟାର ବି ହବ। ଆମେ ଯୋଉ ଷ୍ଟୁଲ ଯୋଉ ଖାତା ପତ୍ର ରଖିକି ବ୍ୟବହାର କରୁଛେ, ସେଇଟା ବି କରିହବ। ବାଉଁଶ ଗୋଟେ ଏମିତିଆ ଜିନିଷ, ତାକୁ ବହୁତ କିଛି ଡିଜାଇନ ଆମେ ଦେଇପାରିବା। ଖାଲି ସେଇଥିପାଇଁ ଦରକାର ଜିନିଷ ଆଉ କିଛି ବୁଦ୍ଧି, ଆଉ ଯୋଉଟାକି ସେ ଡିଜାଇନ ଆମେ ଲୋକମାନଙ୍କୁ ଦେଖେଇ ପାରିବା।